ओम शांति। 8 जनवरी 2026 प्रातः मुरली। मीठे बच्चे, केवे हेले मिथ्या अहंकार रे आस नाही, एही रथर मध्य पूरा पूरा सम्मान रख। प्रश्न, तुम मानंक मध्य रे पद्मा पदम भाग्यशाली किए एवं दुर्भाग्यशाली किए? उत्तर, जहांकर चाली चलन देवता तुल्य, जेउ माने समस्तंकु सुख देउछंती सेही माने ही पद्मा पदम भाग्यशाली, एवं जेउ माने फेल होई जिबे से मानंकु कुहा जिबो दुर्भाग्यशाली। केही केही तो महान दुर्भाग्यशाली होई समस्तंकु दुख देई चली थांती, सुख देवा जानी ही नहंती। बाबा कहउछंती पिला माने निजर भलो भावरे जत्न निय, समस्तंकु सुख दियो एवं योग्य हुओ। ओम शांति। आत्मिक पिता बसी आत्मिक संतान मानंकु बुझाउछंती, तुमे माने एही पाठशाला रे बसी उच्च पद पाउछ, मनरे जानुछ आमे बहुत उच्चरु उच्च स्वर्गर पद पाउछ। एपरी संतान मानंकु तो बहुत खुशी हेबा दरकार, जदिओ समस्तंकर निश्चय थिबो किंतु समस्ते तो एकापरी होई पारिबे नाही। नंबर तो प्रथमरु शेष पर्यंत रही, परीक्षा रे मध्य प्रथमरु शेष नंबर पर्यंत रही थांते, केही फेल केही पास मध्य होई थांते। तेबे समस्ते निज मनंकु पचारो, बाबा मते एते उच्च करुछंती, मु केते योग्य होईछे, अमुक ठारु भलो होईछे ना कम, एहा हेउछि पाठ पढ़ा। देखा जाए जदि केही कोनोसी विषय रे दुर्बल थांति तेबे से तळकु चली जाय थांति। श्रेणी रो मॉनिटर होइथिले मध्य कोनोसी विषय रे जदि दुर्बल थिबे तेबे से तळकु खसी जिबे। कुश्चित केही के वृत्ति पाई थांति, सेही परी एहा मध्य स्कूल अटे। तुमे माने जानिछो जे आमे माने समस्ते पाठ पढ़ुछु, एथिरे प्रथम कथा हेउछि पवित्रता। पवित्र हेबा पई बाबांकु डाकुछ ना, जदि दृष्टि विकारी रहुथिबो तेबे निजे अनुभव करुथिबे। बाबांकु लेखुछंती, बाबा मु एही विषय रे दुर्बल अछि। विद्यार्थी रो बुद्धि रे एक कथा निश्चिंत रही थाए, मु अमुक विषय रे बहुत दुर्बल। केही एपरि मध्य भावंती जे मु फेल होई जिबी, एथिरे प्रथम नंबर रे विषय हेउछि पवित्रता। बहुत लेखुछंती, बाबा मु हारी गली, तेबे तांकु कोण कुहा जीवो? तांको मनरे आसुची एबे मु आउ ऊपर को चढ़ी पारिबि नाही। तुमे माने पवित्र दुनिया रो स्थापना करुछ, एहा तुमरो लक्ष्य एवं उद्देश्य अटे। बाबा कहउछंती पिला माने तुमे मने पकाओ एवं पवित्र हुओ, तेबे जाय एई लक्ष्मी नारायण कर वंश को जाय पारिबो। शिक्षक तो जानी पारु थिबे जे ये उच्च पद पाई पारिबो ना नाही, से हेउछंती परम शिक्षक। एही दादा मध्य स्कूल रे पाठ पढ़ी छंती ना, केही छात्र जदि खराब काम करिले तेबे शिक्षकंकु दंड देबाकु पड़ी थाए। आगरु बहुत कठोर दंड दिया जाउथिला, वे दंड कम होई जाइछि, तेणु छात्री माने अधिक बिगड़ी जाइछंती। आजिकाली छात्र माने केते हंगामा करुछंती, छात्र मानंकु न्यू ब्लड बोली कुहा जाउछे ना, से माने देखो कौन करुछंती, निया लगाई निजर जवानी देखाउछंती। यहा हेउछि आसुरी दुनिया, जवान छात्र माने बहुत खराब होई जाइछंती, से मानंकर दृष्टि बहुत विकारी होई जाइछे। देखिबाकु तो बहुत भलो जणा पडुछंती, जेपरि कुहा जाए ईश्वरंकर आदि अंत जानी हेबो नाही, सेही परि तांकर मध्य अंत जानी हेबो नाही, जे ये केउ प्रकारर मनुष्य। हाँ, ज्ञान विषयरे बुद्धिरु जणा जाए जे ये किपरि पढ़ुछंती, एहांकर चलन किपरि। केही तो एपरी कथावार्ता करुछंती जेपरी मुखरु फूल बाहरुछे, केही तो पुणी पत्थर बाहरिला भली कथा कहुछंती। देखिबाकु बहुत भलो पॉइंट्स आदि लेखुछंती किंतु बुद्धि पत्थर। ବାହାରର ସୋ ବହୁତ ରହିଛେ, ମାୟା ମଧ୍ୟ ବହୁତ ଶକ୍ତିଶାଳୀ, ସେଥିପାଇଁ ଗାୟନ ରହିଛି ଆଶ୍ଚର୍ଯ୍ୟବତ୍ ଶୁଣନ୍ତି, ନିଜକୁ ଶିବ ବାବାଙ୍କର ସନ୍ତାନ କୁହନ୍ତି, ଅନ୍ୟକୁ ମଧ୍ୟ ଶୁଣାନ୍ତି, ପୁଣି ପଳାଇ ଯାଇଥାନ୍ତି, ଅର୍ଥାତ୍ ବିଶ୍ୱାସଘାତକ ହୋଇଯାଇଥାନ୍ତି। ଏପରି ନୁହେଁ ଯେ ଯେଉଁମାନେ ବୁଦ୍ଧିବାନ ସେମାନେ ବିଶ୍ୱାସଘାତକ ହୁଅନ୍ତି, ନାହିଁ, ଭଲ ଭଲ ବୁଦ୍ଧିବାନ ସନ୍ତାନମାନେ ମଧ୍ୟ ବିଶ୍ୱାସଘାତକ ହୋଇଯାଆନ୍ତି, ସେହିମାନଙ୍କର ଭିତରେ ମଧ୍ୟ ଏପରି ହୋଇଥାଏ। ଉଡ଼ାଜାହାଜ ସହିତ ଅନ୍ୟ ଦେଶକୁ ଚାଲିଯାଆନ୍ତି, ଏଠାରେ ମଧ୍ୟ ସେହିପରି ହେଉଛି। ସ୍ଥାପନା କାର୍ଯ୍ୟରେ ବହୁତ ମେହନତ ଲାଗୁଛି, ପିଲାମାନଙ୍କୁ ପାଠ ପଢ଼ିବାରେ ଏବଂ ଶିକ୍ଷକଙ୍କୁ ପାଠ ପଢ଼ାଇବାରେ ମଧ୍ୟ ମେହନତ ଲାଗୁଛି। ଦେଖାଯାଉଛି ଇଏ ସମସ୍ତଙ୍କର ପାଠ ପଢ଼ାରେ ବାଧା ସୃଷ୍ଟି କରୁଛନ୍ତି, ପଢ଼ୁନାହାନ୍ତି ତେବେ ସ୍କୁଲରେ ତାଙ୍କୁ ହଣ୍ଟର ଲଗାଇଥାନ୍ତି। ଇଏ ତ ଆମର ବାବା, ବାବା କିଛି ହେଲେ କହୁନାହାନ୍ତି, ବାବାଙ୍କ ପାଖରେ ଏପରି ଆଇନ ନାହିଁ। ଏଠାରେ ତ ବିଲକୁଲ ଶାନ୍ତ ରହିବାକୁ ପଡ଼ିଥାଏ, ବାବା ତ ସୁଖ ଦାତା, ପ୍ରେମର ସାଗର ଅଟନ୍ତି, ତେଣୁ ପିଲାମାନଙ୍କର ଚାଲି ଚଳନ ମଧ୍ୟ ଏହିଭଳି ହେବା ଦରକାର ନା, ଯେପରି ଦେବତାମାନଙ୍କର। ତୁମମାନଙ୍କୁ ବାବା ସବୁବେଳେ କହୁଛନ୍ତି ତୁମେମାନେ ପଦ୍ମା ପଦମ ଭାଗ୍ୟଶାଳୀ ଅଟ, କିନ୍ତୁ କେତେକ ସନ୍ତାନ ପଦ୍ମା ପଦମ ଦୁର୍ଭାଗ୍ୟଶାଳୀ ମଧ୍ୟ ହୋଇଯାଉଛନ୍ତି, ଯିଏ ଫେଲ ହୋଇଯାଉଛନ୍ତି ତାଙ୍କୁ ଦୁର୍ଭାଗ୍ୟଶାଳୀ କୁହାଯିବ ନା। ବାବା ଜାଣିଛନ୍ତି ଶେଷ ପର୍ଯ୍ୟନ୍ତ ଏହିଭଳି ହୋଇ ଚାଲିବ, କେହି କେହି ମହାନ ଦୁର୍ଭାଗ୍ୟଶାଳୀ ମଧ୍ୟ ନିଶ୍ଚିନ୍ତ ହେବେ। ଚଳଣୀ ଏପରି ହୋଇଥାଏ ଯାହାଦ୍ୱାରା ଜଣାଯାଏ ଯେ ଇଏ ଏହି ଜ୍ଞାନ ମାର୍ଗରେ ରହିପାରିବେ ନାହିଁ, ଇଏ ଏତେ ଶ୍ରେଷ୍ଠ ହେବାର ଯୋଗ୍ୟ ନୁହନ୍ତି, ସମସ୍ତଙ୍କୁ ଦୁଃଖ ଦେଉଛନ୍ତି, ସୁଖ ଦେବା ଜାଣିନାହାନ୍ତି, ତେଣୁ ତାଙ୍କର ଅବସ୍ଥା କ'ଣ ହେବ। ବାବା ସବୁବେଳେ କହୁଛନ୍ତି ପିଲାମାନେ ନିଜକୁ ଭଲ ଭାବରେ ସମ୍ଭାଳ, ଏହା ମଧ୍ୟ ଡ୍ରାମା ଅନୁସାରେ ହେବାର ଅଛି। ଲୁହାଠାରୁ ମଧ୍ୟ ଆହୁରି ହୀନ ହୋଇଯାଉଛନ୍ତି, ଭଲ ଭଲ ପିଲାମାନେ ମଧ୍ୟ କେବେ ଚିଠି ଲେଖୁନାହାନ୍ତି, ବିଚରାମାନଙ୍କର ଅବସ୍ଥା କ'ଣ ହୋଇଥିବ। ବାବା କହୁଛନ୍ତି ମୁଁ ସମସ୍ତଙ୍କର କଲ୍ୟାଣ କରିବା ପାଇଁ ଆସିଛି, ଆଜି ସମସ୍ତଙ୍କର ସଦ୍ଗତି କରୁଛି, କାଲି ପୁଣି ଦୁର୍ଗତି ହୋଇଯାଉଛେ। ତୁମେମାନେ କହୁଛ ଆମେ କାଲି ବିଶ୍ୱର ମାଲିକ ଥିଲୁ, ଆଜି ଗୁଲାମ ହୋଇଯାଇଛୁ, ଏବେ ସମସ୍ତ କଳ୍ପ ବୃକ୍ଷର ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଅଛି, ଏହା ଏକ ବିଚିତ୍ର ବୃକ୍ଷ, କିନ୍ତୁ ମନୁଷ୍ୟମାନଙ୍କୁ ଏ କଥା ମଧ୍ୟ ଜଣା ନାହିଁ। ଏବେ ତୁମେମାନେ ଜାଣୁଛ ଏହା କଳ୍ପ ଅର୍ଥାତ୍ ପୁରା 5000 ବର୍ଷର ସଠିକ ବୃକ୍ଷ, ଏଥିରେ ଗୋଟିଏ ସେକେଣ୍ଡର ମଧ୍ୟ ଫରକ ପଡ଼ିପାରିବ ନାହିଁ। ଏହି ବେହଦର ବୃକ୍ଷର ଜ୍ଞାନ ତୁମମାନଙ୍କୁ ଏବେ ମିଳୁଛି, ସ୍ୱୟଂ ବୃକ୍ଷପତି ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି। ବୀଜ କେତେ ଛୋଟ ହୋଇଥାଏ ସେଥିରୁ ଫଳ ଦେଖ କେତେ ବଡ଼ ବାହାରୁଛି, ଏହା ପୁଣି ବିଚିତ୍ର ବୃକ୍ଷ, ଏହାର ବୀଜ ବହୁତ ଛୋଟ, ଆତ୍ମା କେତେ ଛୋଟ, ବାବା ମଧ୍ୟ ବହୁତ ଛୋଟ, ଯାହାଙ୍କୁ ଏହି ଆଖି ଦ୍ୱାରା ଦେଖିପାରିବ ନାହିଁ। ଯଦିଓ ବିବେକାନନ୍ଦଙ୍କର କଥା କହୁଛନ୍ତି, ସିଏ କହିଲେ ତାଙ୍କଠାରୁ ଜ୍ୟୋତି ବାହାରି ମୋଠାରେ ପଶିଗଲା, ବାସ୍ତବରେ ଜଣଙ୍କଠାରୁ ଜ୍ୟୋତି ବାହାରି ଅନ୍ୟ ଜଣଙ୍କଠାରେ ମିଶିପାରିବ ନାହିଁ। ଯଦିଓ ବିବେକାନନ୍ଦଙ୍କର କଥା କହୁଛନ୍ତି, ସିଏ କହିଲେ ତାଙ୍କଠାରୁ ଜ୍ୟୋତି ବାହାରି ମୋଠାରେ ମିଶିଗଲା, ବାସ୍ତବରେ ଜଣଙ୍କଠାରୁ ଜ୍ୟୋତି ବାହାରି ଅନ୍ୟ ଜଣଙ୍କଠାରେ ମିଶିପାରିବ ନାହିଁ। କାରଣ କ'ଣ ବାହାରିଲା ଏ କଥା ବୁଝୁନାହାନ୍ତି। ଏପରି ସାକ୍ଷାତକାର ତ ବହୁତ ହେଉଛି, କିନ୍ତୁ ସେମାନେ ସମ୍ମାନ ଦେଉଛନ୍ତି ଏବଂ ମହିମା ମଧ୍ୟ କରୁଛନ୍ତି ଭଗବାନ ଉବାଚ। ବାସ୍ତବରେ କୌଣସି ମନୁଷ୍ୟର ମହିମା ନାହିଁ, ମହିମା କେବଳ ଦେବତାମାନଙ୍କର ରହିଛି, ଏବଂ ଯିଏ ତାଙ୍କୁ ଏପରି ଦେବତା କରୁଛନ୍ତି ତାଙ୍କର ମହିମା ରହିଛି। ବାବା ବହୁତ ଭଲ କାର୍ଡ ତିଆରି କରାଇଥିଲେ, ଯଦି ଜୟନ୍ତୀ ପାଳନ କରିବାର ଅଛି ତ ଏକମାତ୍ର ଶିବ ବାବାଙ୍କର ପାଳନ କରିବା ଉଚିତ। ଲକ୍ଷ୍ମୀ ନାରାୟଣଙ୍କୁ ମଧ୍ୟ ଶିବ ବାବା ହିଁ ଏପରି କରିଛନ୍ତି। ବାସ୍ କେବଳ ଜଣଙ୍କର ହିଁ ମହିମା ରହିଛି, ତେଣୁ ତାଙ୍କୁ ହିଁ ସ୍ମରଣ କର। ବ୍ରହ୍ମା ବାବା ନିଜେ କହୁଛନ୍ତି, ମୁଁ ଉଚ୍ଚରୁ ଉଚ୍ଚ ହେଉଛି ପୁଣି ତଳକୁ ମଧ୍ୟ ଓହ୍ଲାଉଛେ। ଏ କଥା କାହାକୁ ଜଣା ନାହିଁ ଯେ ଉଚ୍ଚରୁ ଉଚ୍ଚ ଲକ୍ଷ୍ମୀ ନାରାୟଣ ପୁଣି 84 ଜନ୍ମ ନେଇ ତଳକୁ ଓହ୍ଲାଉଛନ୍ତି। ତତ୍ତ୍ୱମ୍ ତୁମେମାନେ ହିଁ ବିଶ୍ୱର ମାଲିକ ଥିଲ, ଏବେ ପୁଣି କ'ଣ ହୋଇଗଲ? ସତ୍ୟଯୁଗରେ କିଏ ଥିଲେ? ତୁମେମାନେ ପୁରୁଷାର୍ଥର କ୍ରମାନୁସାରେ ଥିଲ, ରାଜାରାଣୀ ମଧ୍ୟ ଥିଲେ। ସେମାନେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ରାଜଧାନୀର ଥିଲେ। ବାବା କେତେ ଭଲ ଭାବରେ ବୁଝାଉଛନ୍ତି, ଏହି ସୃଷ୍ଟି ଚକ୍ରର ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଚାଲିବା ବୁଲିବା ସମୟରେ ମଧ୍ୟ ରହିବା ଉଚିତ। ତୁମେମାନେ ଚୈତନ୍ୟ ଲାଇଟ୍ ହାଉସ୍ ବତୀ ଘର ଅଟ। ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିବା ଉଚିତ, କିନ୍ତୁ ଏବେ ସେହି ଅବସ୍ଥା ହୋଇନାହିଁ, ପରେ ହେବ। ଯିଏ ପାସ୍ ୱିଥ୍ ଅନର୍ ଅର୍ଥାତ୍ ସମ୍ମାନର ସହିତ ପାସ୍ ହେବେ, ତାଙ୍କର ହିଁ ସେହିପରି ଅବସ୍ଥା ହେବ। ବୁଦ୍ଧିରେ ସମସ୍ତ ଜ୍ଞାନ ରହିଥିବ, ସେତେବେଳେ ଯାଇ ବାବାଙ୍କର ଅତି ସ୍ନେହୀ ଏବଂ ଅତି ପ୍ରିୟ ସନ୍ତାନ କୁହାଯିବ। ବାବା ଏହିଭଳି ସନ୍ତାନମାନଙ୍କ ଉପରେ ସ୍ୱର୍ଗର ରାଜ୍ୟ କୁର୍ବାନ କରୁଛନ୍ତି। କହୁଛନ୍ତି, ମୁଁ ରାଜ୍ୟତ୍ୱ କରୁନାହିଁ, ତୁମକୁ ଦେଉଛି। ଏହାକୁ ନିଷ୍କାମ ସେବା କୁହାଯାଉଛି। ପିଲାମାନେ ଜାଣିଛନ୍ତି ବାବା ଆମମାନଙ୍କୁ ମୁଣ୍ଡ ଉପରେ ଚଢ଼ାଇଛନ୍ତି, ତେଣୁ ଏପରି ବାବାଙ୍କୁ କେତେ ମନେ ପକାଇବା ଉଚିତ। ଡ୍ରାମା ମଧ୍ୟ ଏହିପରି ତିଆରି ହୋଇଛି। ବାବା ସଙ୍ଗମ ଯୁଗରେ ଆସି ସମସ୍ତଙ୍କୁ ପୁରୁଷାର୍ଥର କ୍ରମାନୁସାରେ ସଦ୍ଗତି ଦେଉଛନ୍ତି। ପ୍ରଥମ ନମ୍ବରର ଆତ୍ମା ସର୍ବୋଚ୍ଚ ପବିତ୍ର ଏବଂ ଶେଷ ନମ୍ବରର ଆତ୍ମା ସମ୍ପୂର୍ଣ୍ଣ ଅପବିତ୍ର, କିନ୍ତୁ ବାବା ତ ସମସ୍ତଙ୍କୁ ସ୍ନେହର ଶୁଭେଚ୍ଛା ଦେଉଛନ୍ତି। ବାବା କେତେ ଭଲ ଭାବରେ ବୁଝାଉଛନ୍ତି, ତେଣୁ ତୁମମାନଙ୍କ ଭିତରେ କେବେ ହେଲେ ମିଥ୍ୟା ଅହଙ୍କାର ଆସିବା ଉଚିତ ନୁହେଁ। ବାବା କହୁଛନ୍ତି, ତୁମମାନଙ୍କୁ ବହୁତ ଖବରଦାର ରହିବାକୁ ହେବ, ରଥର ମଧ୍ୟ ସମ୍ମାନ ରଖିବାକୁ ପଡ଼ିବ। ଏହାଙ୍କ ଦ୍ୱାରା ହିଁ ବାବା ଜ୍ଞାନ ଶୁଣାଉଛନ୍ତି ନା। ଇଏ ତ ଲୌକିକ ଜୀବନରେ କେବେ ବି ଗାଳି ଖାଇ ନଥିଲେ, ସମସ୍ତେ ବହୁତ ଭଲ ପାଉଥିଲେ। ଏବେ ତ ଦେଖ କେତେ ଗାଳି ଖାଉଛନ୍ତି, କେହି କେହି ବିଶ୍ୱାସଘାତକ ହୋଇ ପଳାଉଛନ୍ତି। ତାଙ୍କର ଗତି କ'ଣ ହେବ? ସେମାନେ ଫେଲ ହୋଇଯିବେ ନା। ବାବା ବୁଝାଉଛନ୍ତି, ଦେଖ ମାୟା କିପରି, ତେଣୁ ତୁମମାନଙ୍କୁ ବହୁତ ଖବରଦାରୀ ରଖିବାକୁ ହେବ। ମାୟା କାହାକୁ ବି ଛାଡ଼ୁନାହିଁ, ସବୁ ପ୍ରକାରର ନିଆଁ ଲଗାଇ ଦେଉଛେ। ବାବା କହୁଛନ୍ତି, ମୋର ସବୁ ସନ୍ତାନ କାମ ଚିତାରେ ବସି କଳା କୋଇଲା ହୋଇଯାଇଛନ୍ତି। ସମସ୍ତେ ତ ସମାନ ନୁହନ୍ତି ନା, ସମସ୍ତଙ୍କର ଏକାଭଳି ପାର୍ଟ ରହିଛି। ଏହା ନାମ ବେଶ୍ୟାଲେ କେତେଥର କାମ ଚିତା ଉପରେ ଚଢ଼ିଥିବେ। ରାବଣ ମଧ୍ୟ କେତେ ଶକ୍ତିଶାଳୀ, ମନୁଷ୍ୟମାନଙ୍କର ବୁଦ୍ଧିକୁ ହିଁ ପତିତ କରିଦେଉଛେ। ଏଠାକୁ ଆସି ବାବାଙ୍କର ଠାରୁ ଶିକ୍ଷା ନେଇ ମଧ୍ୟ ଏପରି ହୋଇଯାଉଛନ୍ତି। ବାବାଙ୍କ ସ୍ମୃତି ବିନା କ୍ରିମିନାଲ ଦୃଷ୍ଟି କେବେ ହେଲେ ବଦଳି ପାରିବ ନାହିଁ। ସେଥିପାଇଁ ସୁରଦାସର କାହାଣୀ ରହିଛି, ବାସ୍ତବରେ ତାହା ଏକ କାହାଣୀ, ତଥାପି ବାବା ଏହାର ଦୃଷ୍ଟାନ୍ତ ଦେଉଛନ୍ତି। ଏବେ ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ଅଜ୍ଞାନ ଅର୍ଥ ଅନ୍ଧକାର, କଥାରେ କହୁଥାନ୍ତି ନା, ତୁମେ ତ ଅଜ୍ଞାନୀ ଅନ୍ଧ ଅଟ, କିନ୍ତୁ ବାସ୍ତବରେ ଜ୍ଞାନ ତ ଗୁପ୍ତ, ଏଥିରେ କିଛି କହିବାର ନାହିଁ। ଗୋଟିଏ ସେକେଣ୍ଡରେ ସମସ୍ତ ଜ୍ଞାନ ଆସିଯାଉଛେ, ଏହା ସବୁଠାରୁ ସହଜ ଜ୍ଞାନ, କିନ୍ତୁ ଶେଷ ପର୍ଯ୍ୟନ୍ତ ମାୟାର ପରୀକ୍ଷା ଚାଲିଥିବ। ବର୍ତ୍ତମାନ ତ ଅନେକ ପ୍ରକାରର ତୋଫାନ ଭିତରେ ଅଛ, ଯେତେବେଳେ ପକ୍କା ହୋଇଯିବ ସେତେବେଳେ ଏତେ ତୋଫାନ ଆସିବ ନାହିଁ, କିମ୍ବା ତଳକୁ ମଧ୍ୟ ଖସିବ ନାହିଁ। ପୁଣି ଦେଖିବ ତୁମର ବୃକ୍ଷ କେତେ ବୃଦ୍ଧି ପ୍ରାପ୍ତ ହେବ, ନାମାଚାର ତ ନିଶ୍ଚୟ ହେବ, ବୃକ୍ଷ ତ ବଢ଼ୁଛି। ଅଳ୍ପ ଟିକିଏ ବିନାଶ ହେଲେ ବହୁତ ଖବରଦାର ହୋଇଯିବେ, ପୁଣି ସମସ୍ତେ ଯୋଗଯୁକ୍ତ ହୋଇ ରହିବେ, ଜାଣିଯିବେ ସମୟ ବହୁତ କମ୍ ଅଛି। ବାବା ତ ବହୁତ ଭଲ ଭାବରେ ବୁଝାଉଛନ୍ତି, କହୁଛନ୍ତି ପରସ୍ପର ମଧ୍ୟରେ ବହୁତ ସ୍ନେହର ସହିତ ଚାଲ, କାହାକୁ ଆଖି ଦେଖାଅ ନାହିଁ, କ୍ରୋଧର ଭୂତ ଆସିଲେ ଚେହେରା ହିଁ ଏକଦମ ବଦଳି ଯାଇଥାଏ। ତୁମକୁ ତ ଲକ୍ଷ୍ମୀ ନାରାୟଣଙ୍କର ସଦୃଶ ଚେହେରା କରିବାକୁ ପଡ଼ିବ। ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ତ ତୁମମାନଙ୍କର ସମ୍ମୁଖରେ ରହିଛି। ସାକ୍ଷାତକାର ଶେଷ ସମୟରେ ହେବ, ଯେତେବେଳେ ତୁମେମାନେ ଟ୍ରାନ୍ସଫର ହେବ। ଯେପରି ଆରମ୍ଭରେ ସାକ୍ଷାତକାର ହୋଇଥିଲା, ଅନ୍ତିମ ସମୟରେ ମଧ୍ୟ ସେହି ପାର୍ଟ ଦେଖିବ। ତୁମେମାନେ ବହୁତ ଖୁସିରେ ରହିବ। ମିରୁଆ ମତ ମଲୁକା ଶିକାର, ଅର୍ଥାତ୍ କାହାର ସର୍ବନାଶ ତ ଆଉ କାହାର ପୋଷ୍ୟ ମାସ। ପଛକୁ ବହୁତ ଦୃଶ୍ୟ ଦେଖିବାର ଅଛେ, ତେବେ ତ ପଶ୍ଚାତାପ କରିବେ ନା। ମୁଁ ଏପରି କରିଲି, ପୁଣି ତାକୁ ବହୁତ ଦଣ୍ଡଭୋଗ କରିବାକୁ ପଡ଼ିବ। ବାବା ଆସି ପାଠ ପଢ଼ାଉଛନ୍ତି, ଯଦି ତାଙ୍କର ସମ୍ମାନ ନ ରଖିବ ତେବେ ବହୁତ ଦଣ୍ଡ ମିଳିବ। ଯିଏ ବିକାରଗ୍ରସ୍ତ ହେଉଛନ୍ତି ଅଥବା ଶିବ ବାବାଙ୍କର ଗ୍ଲାନି କରିବାରେ ନିମିତ୍ତ ହେଉଛନ୍ତି, ତାଙ୍କୁ ସବୁଠାରୁ ବେଶି ଦଣ୍ଡ ମିଳିବ। ମାୟା ବହୁତ ଶକ୍ତିଶାଳୀ ଅଟେ। ସ୍ଥାପନାରେ କଣ କଣ ସବୁ ହେଉଛି, ତୁମେମାନେ ତ ଏବେ ଦେବତା ହେବାକୁ ଯାଉଛ ନା। ସତ୍ୟ ଯୁଗରେ ଅସୁର ଇତ୍ୟାଦି ରହିବେ ନାହିଁ, ଏସବୁ ସଙ୍ଗମ ଯୁଗର କଥା। ଏଠାରେ ବିକାରୀ ମନୁଷ୍ୟମାନେ ପରସ୍ପରକୁ କେତେ ଦୁଃଖ ଦେଉଛନ୍ତି, କନ୍ୟାମାନଙ୍କୁ ମାଡ଼ ମାରୁଛନ୍ତି, କହୁଛନ୍ତି ବିବାହ ନିଶ୍ଚିନ୍ତ କର। ସ୍ତ୍ରୀକୁ ବିକାର ନିମନ୍ତେ କେତେ ମାଡ଼ ମାରୁଛନ୍ତି, ସେମାନେ କେତେ ସାମ୍ନା କରୁଛନ୍ତି, କହୁଛନ୍ତି ସନ୍ନ୍ୟାସୀ ମଧ୍ୟ ଏହିପରି ନାହାନ୍ତି, ଇଏ ପୁଣି କିଏ ଯିଏକି ପବିତ୍ର ରହି ଦେଖାଉଛନ୍ତି। ଆଗକୁ ଗଲେ ନିଶ୍ଚିନ୍ତ ବୁଝିବେ, ପବିତ୍ରତା ବିନା ଦେବତା ତ ହୋଇପାରିବ ନାହିଁ। ତୁମେମାନେ ବୁଝାଉଛ, ଆମକୁ ବହୁତ ପ୍ରାପ୍ତି ହେଉଛେ, ତେଣୁ ବିକାରକୁ ଛାଡ଼ି ଦେଉଛ। ଭଗବାନ ଉବାଚ, କାମକୁ ଜିତିଲେ ଜଗତ ଜିତ ହେବ। ଯିଏ ଏହିପରି ଲକ୍ଷ୍ମୀ ନାରାୟଣ ହେବା, ତେବେ କାହିଁକି ପବିତ୍ର ନ ରହିବା। ପୁଣି ମାୟା ମଧ୍ୟ ବହୁତ ହଇରାଣ କରୁଛେ। ଏହା ବହୁତ ଶ୍ରେଷ୍ଠ ପାଠପଢ଼ା ଅଟେ ନା। ସ୍ୱୟଂ ବାବା ଏଠାକୁ ଆସି ପାଠ ପଢ଼ାଉଛନ୍ତି। ଏ କଥାକୁ ପିଲାମାନେ ଭଲ ଭାବରେ ସ୍ମରଣ କରୁନାହାନ୍ତି, ତେଣୁ ମାୟା ଚାପୁଡ଼ା ମାରିଦେଉଛେ। ମାୟା ଅବଜ୍ଞା ମଧ୍ୟ ବହୁତ କରାଉଛେ, ତେବେ ତାଙ୍କର ଅବସ୍ଥା କଣ ହେବ। ମାୟା ଏପରି ଖାମଖିଆଲ କରିଦେଉଛି, ବହୁତ ଅହଙ୍କାର କରିଦେଉଛି, ସେ କଥା ନ କହିଲେ ଭଲ। ରାଜଧାନୀରେ ତ କ୍ରମାନୁସାରେ ପଦ ରହିଛି, ତେଣୁ ନିଶ୍ଚିନ୍ତ କୌଣସି କାରଣ ଥିବ ନା। ଏବେ ତୁମକୁ ଅତୀତ ବର୍ତ୍ତମାନ ଭବିଷ୍ୟତର ଜ୍ଞାନ ମିଳୁଛି, ତେଣୁ କେତେ ଭଲ ଭାବରେ ଧ୍ୟାନ ଦେବା ଉଚିତ। ଅହଙ୍କାର ଆସିଲା ଅର୍ଥାତ୍ ମରିଗଲା। ମାୟା ଏକଦମ ୱର୍ଥ ନଟ୍ ଏ ପେନି ଅର୍ଥାତ୍ ମୂଲ୍ୟହୀନ କରିଦେଉଛେ। ବାବାଙ୍କର ଅବଜ୍ଞା କଲେ ବାବାଙ୍କୁ ସ୍ମରଣ କରିପାରିବ ନାହିଁ। ଛା ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ, ପରସ୍ପର ମଧ୍ୟରେ ବହୁତ ସ୍ନେହର ସହିତ ଚାଲିବାକୁ ହେବ। କେବେ ବି କ୍ରୋଧରେ ଆସି ପରସ୍ପରଙ୍କୁ ଆଖି ଦେଖେଇବାର ନାହିଁ, ବାବାଙ୍କର ଅବଜ୍ଞା କରିବାର ନାହିଁ। ଦୁଇ ନମ୍ବର ପଏଣ୍ଟ, ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ପାଠପଢ଼ାକୁ ବୁଦ୍ଧିରେ ରଖିବାକୁ ହେବ। ଚୈତନ୍ୟ ଲାଇଟ୍ ହାଉସ୍ ବତୀ ଘର ହେବାକୁ ପଡ଼ିବ। ଦିନ ରାତି ବୁଦ୍ଧିରେ ଜ୍ଞାନର ଚିନ୍ତନ କରିବାକୁ ହେବ। ବରଦାନ ସର୍ବଶକ୍ତିବାନ ପିତାଙ୍କର କ୍ଷମତା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟକୁ ସହଜ କରୁଥିବା ସର୍ବଦା ଅଟଳ ନିଶ୍ଚୟ ବୁଦ୍ଧି ଭବ। ଆମେ ସମସ୍ତଙ୍କର ଠାରୁ ଶ୍ରେଷ୍ଠ ସର୍ବଶକ୍ତିବାନ ପିତାଙ୍କର କ୍ଷମତା ଦ୍ୱାରା ସବୁ କାର୍ଯ୍ୟ କରୁଛୁ। ଏହି ନିଶ୍ଚୟ ଏତେ ଅଟଳ ରହିଥାଉ ଯାହାକୁ କେହି ବି ଟଳମଳ କରିପାରିବ ନାହିଁ। ଏହି ନିଶ୍ଚୟ ଆଧାରରେ ଯେତେ ବି ବଡ଼ କାର୍ଯ୍ୟ ହୋଇଥିଲେ ମଧ୍ୟ ତାକୁ ଅତି ସହଜ ଅନୁଭବ କରିବ। ଯେପରି ଆଜିକାଲି ବିଜ୍ଞାନ ଦ୍ୱାରା ଏଭଳି ଯନ୍ତ୍ରପାତି ତିଆରି ହୋଇଗଲାଣି ଯାହାକି କୌଣସି ବି ପ୍ରଶ୍ନର ଉତ୍ତର ଅତି ସହଜରେ ମିଳିଯାଉଛି, ବୁଦ୍ଧି ଖର୍ଚ୍ଚ କରିବାରୁ ମୁକ୍ତି ପାଇଯାଉଛନ୍ତି। ସେହିଭଳି ସର୍ବଶକ୍ତିମାନ ପିତାଙ୍କୁ ଯଦି ସମ୍ମୁଖରେ ରଖିବ, ତେବେ ସବୁ ପ୍ରଶ୍ନଗୁଡ଼ିକର ଉତ୍ତର ସହଜରେ ମିଳିଯିବ ଏବଂ ସହଜ ମାର୍ଗର ଅନୁଭୂତି ହେବ। ସ୍ଲୋଗାନ: ଏକାଗ୍ରତାର ଶକ୍ତି ପରବଶ ସ୍ଥିତିକୁ ମଧ୍ୟ ପରିବର୍ତ୍ତନ କରିଦେଇଥାଏ। ଅବ୍ୟକ୍ତ ଇସାରା: ଏହି ଅବ୍ୟକ୍ତ ମାସରେ ବନ୍ଧନ ମୁକ୍ତ ହୋଇ ଜୀବନ ମୁକ୍ତ ସ୍ଥିତିର ଅନୁଭବ କର। ବ୍ରାହ୍ମଣ ଜୀବନର ମଜା ତ ଜୀବନ ମୁକ୍ତ ସ୍ଥିତିରେ ହିଁ ରହିଛେ। ନିଆରା ହୋଇଯିବା ଅର୍ଥ ମୁକ୍ତ ହୋଇଯିବା। ନିଜର ସଂସ୍କାର ପ୍ରତି ମଧ୍ୟ ଆକର୍ଷଣ ନ ରହୁ। କଣ କରିବି, କିପରି କରିବି, କରିବାକୁ ତ ଚାହୁଁନଥିଲି କିନ୍ତୁ ହୋଇଗଲା, ଏହା ହେଉଛି ଜୀବନ ବନ୍ଧନର ସ୍ଥିତି। ଇଚ୍ଛା ନ ଥିଲା କିନ୍ତୁ ଭଲ ଲାଗିଲା, ଶିକ୍ଷା ଦେବା କଥା କିନ୍ତୁ କ୍ରୋଧ ଆସିଗଲା, ଏହା ମଧ୍ୟ ବନ୍ଧନ, ଜୀବନ ବନ୍ଧନର ସ୍ଥିତି। ବ୍ରାହ୍ମଣ ଅର୍ଥାତ୍ ଜୀବନ ମୁକ୍ତ, କେବେ ବି ଏଭଳି କୌଣସି ବନ୍ଧନରେ ବାନ୍ଧି ହୋଇପାରିବ ନାହିଁ।